ମାଥ୍ୟୁ ଲିଖିତ ସୁସମାଚାର ମାଥ୍ୟୁ ଏକ ଅଧ୍ୟାୟ ଯୀଶୁଖ୍ରୀଷ୍ଟଙ୍କର ବଂଶାବଳୀ ଏହିପରି ସେ ଦାଉଦଙ୍କ ପୁତ୍ର ଦାଉଦ ଅବ୍ରାହମଙ୍କର ବଂଶଧର ଅବ୍ରାହମ ଇସାହଙ୍କ ବାପା ଇସାହ ଯାକୁବଙ୍କ ବାପା ଯାକୁବ ଜିହୁଦା ଓ ତାହାଙ୍କ ଭାଇମାନଙ୍କ ବାପା ଜିହୁଦା ଫେରସ ଓ ସେରହଙ୍କର ବାପା ଫେରସ ହିଶ୍ରଣଙ୍କ ବାପା ହିଶ୍ରଣ ଅରାମଙ୍କ ବାପା ଅରାମ ଅମିନାଦବଙ୍କ ବାପା ଅମିନାଦବ ନହସନଙ୍କ ବାପା ନହସନ ସଲମନଙ୍କ ବାପା ସଲମନ ବୟାଜଙ୍କ ବାପା ବୟାଜ ଓବେଦଙ୍କ ବାପା ଓବେଦ ଜିସୟଙ୍କ ବାପା ଜିସୟ ରାଜା ଦାଉଦଙ୍କ ବାପା ଦାଉଦ ସଲମନଙ୍କ ବାପା ସଲମନ ରିହବିୟାମଙ୍କ ବାପା ରିହବିୟାମ ଅବ୍ୟଙ୍କ ବାପା ଅବ୍ୟ ଆଶାଙ୍କ ବାପା ଆଶା ଜିଓସାଫଟଙ୍କ ବାପା ଜିଓସାଫଟ ଜୋରାମଙ୍କ ବାପା ଜୋରାମ ଉଜିଓଙ୍କ ବାପା ଉଜିଓ ଜୋଥମଙ୍କ ବାପା ଜୋଥମ ଆହାସଙ୍କ ବାପା ଆହାସ ହିଜକିଓଙ୍କ ବାପା ହିଜକିଓ ମନସିଙ୍କ ବାପା ମନସି ଆମନଙ୍କ ବାପା ଆମନ ଯୋଶିଓଙ୍କ ବାପା ଯୋଶିଓ ଜିକନିଓ ଓ ତାହାଙ୍କ ଭାଇମାନଙ୍କ ବାପା ସେମାନଙ୍କୁ ବାବିଲୋନକୁ ନିଆଯିବା ପରେ ଜିକନିଓ ସଲଟିଏଲଙ୍କ ବାପା ସଲଟିଏଲ ଜିରୁବାବିଲଙ୍କ ଜେଜେବାପା ଜିରୁବାବିଲ ଅବିହୁଦଙ୍କ ବାପା ଅବିହୁଦ ଏଲିଆକିମଙ୍କ ବାପା ଏଲିଆକିମ ଅଜୁରଙ୍କର ବାପା ଅଜୁର ସାଦକଙ୍କ ବାପା ସାଦକ ଆଖିମଙ୍କ ବାପା ଆଖିମ ଏଲିହୁଦଙ୍କ ବାପା ଏଲିହୁଦ ଏଲିଆଜରଙ୍କ ବାପା ଇଲିଆଜର ମଥାନଙ୍କ ବାପା ମଥାନ ଯାକୁବଙ୍କ ବାପା ଯାକୁବ ଜୋସେଫଙ୍କ ବାପା ଜୋସେଫ ମରିୟମଙ୍କ ସ୍ୱାମୀ ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ ଯୀଶୁଙ୍କୁ ଖ୍ରୀଷ୍ଟ କୁହାଯାଏ ଏହିଭଳି ଭାବରେ ଅବ୍ରାହମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ହେଲେ ମୋଟ 14 ପୁରୁଷ ଦାଉଦଙ୍କଠାରୁ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପର୍ଯ୍ୟନ୍ତ 14 ପୁରୁଷ ଓ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପରଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ହେଲେ 14 ପୁରୁଷ ଯୀଶୁଖ୍ରୀଷ୍ଟଙ୍କର ମା ଥିଲେ ମରିୟମ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହୋଇଥିଲା ମରିୟମଙ୍କର ଜୋସେଫଙ୍କ ସହିତ ବିବାହ ସ୍ଥିର ହୋଇଥିଲା କିନ୍ତୁ ବିବାହ ପୂର୍ବରୁ ଜଣାପଡ଼ିଲା ଯେ ମରିୟମ ପବିତ୍ର ଆତ୍ମାଙ୍କ ଶକ୍ତି ବଳରେ ଗର୍ଭବତୀ ହୋଇଛନ୍ତି କିନ୍ତୁ ତାଙ୍କର ଭାବିପତି ଜୋସେଫ ଜଣେ ଧାର୍ମିକ ଲୋକ ଥିଲେ ଲୋକମାନଙ୍କ ଆଗରେ ମରିୟମଙ୍କୁ ଅପମାନ କରିବା ସେ ଚାହୁଁନଥିଲେ ସେ ତାହାଙ୍କୁ ଛାଡ଼ପତ୍ର ଦେବା ପାଇଁ ଗୋପନରେ ଯୋଜନା କଲେ କିନ୍ତୁ ଜୋସେଫ ଯେତେବେଳେ ଏକଥା ଭାବୁଥିଲେ ସେତେବେଳେ ସ୍ୱପ୍ନରେ ଦର୍ଶନ ପାଇଲେ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ
ହେ ଦାଉଦଙ୍କ ସନ୍ତାନ ଜୋସେଫ ତୁମ୍ଭେ ମରିୟମଙ୍କୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କର ନାହିଁ କାରଣ ତାହାଙ୍କ ଗର୍ଭରେ ଥିବା ଶିଶୁଟି ପବିତ୍ର ଆତ୍ମାଙ୍କର ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦେବେ ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ କାରଣ ସେ ନିଜ ଲୋକମାନଙ୍କୁ ସେମାନଙ୍କ ପାପରୁ ରକ୍ଷା କରିବେ
ଭବିଷ୍ୟତ ବକ୍ତାଙ୍କ ମାଧ୍ୟମରେ ପ୍ରଭୁ ଯାହା କହିଥିଲେ ତାହା ସଫଳ କରିବା ନିମନ୍ତେ ଏହା ଘଟିଲା
ଜଣେ କୁମାରୀ କନ୍ୟା ଗର୍ଭବତୀ ହୋଇ ପୁତ୍ର ସନ୍ତାନଟି ଜନ୍ମ ଦେବ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ
ଜୋସେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେଉଁଭଳି ଆଦେଶ ଦେଲେ ସେହିପରି କଲେ ସେ ମରିୟମଙ୍କୁ ବିବାହ କଲେ କିନ୍ତୁ ମରିୟମ ପୁତ୍ର ସନ୍ତାନକୁ ଜନ୍ମ ନ ଦେବା ପର୍ଯ୍ୟନ୍ତ ସେ ତାହାଙ୍କ ସହିତ ସହବାସ କରିନଥିଲେ ଆଉ ଜୋସେଫ ପୁଅଟିର ନାମ ଯୀଶୁ ରଖିଲେ